ଋତ ଦୁଇ ପର୍ବ ନୟମର ସ୍ୱାମୀ ଏଲିମେଲକ୍ ବଂଶୀୟ ବୋୟଜ ନାମରେ ଏକ ଜଣ ମହାବିକ୍ରମଶାଳୀ ଜ୍ଞାତି ଥିଲା। ତୋ ମୟା ଦେଶିଆ ଋତ ନୟମିକି କହିଲା, ମୋ କ୍ଷେତ୍ରକୁ ଯିବାକୁ ଦିଅ, ମୁଁ ଯାହାର ଦୃଷ୍ଟିରେ ଅନୁଗ୍ରହ ପାଇବି ତାହାର ପଶ୍ଚାତ୍ ପଶ୍ଚାତ୍ ଶସ୍ୟ ସିସା ସାଉଁଟିବି। ତୟରେ ସେ ତାହାକୁ କହିଲା, ଆଗୋ ଆମ୍ଭର କନ୍ୟେ ଯାଅ। ଏଥିରେ ସେ ଯାଇ କ୍ଷେତ୍ରରେ ଉପସ୍ଥିତ ହୋଇ ଶସ୍ୟ ଛେଦକମାନଙ୍କର ପଶ୍ଚାତ୍ ପଶ୍ଚାତ୍ ରା କରିବାକୁ ଲାଗିଲା। ଆଉ ଘଟଣାକ୍ରମେ ସେ ଏଲିମେଲକ୍ ବଂଶୀୟ ବୋୟଜର କ୍ଷେତ୍ରଖଣ୍ଡରେ ପହଞ୍ଚିଲା। ଆଉ ଦେଖ, ବୋୟଜ ବୈଥଲେମ୍ଠାରୁ ଆସି ଶସ୍ୟ ଛେଦକମାନଙ୍କୁ କହିଲା, ସଦାପ୍ରଭୁ ତୁମ୍ଭମାନଙ୍କ ସହିତ ଥାଆନ୍ତୁ। ସେମାନେ ଉତ୍ତର କଲେ, ସଦାପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ତେବେ ବୟୋଜ ଶସ୍ୟ ଛେଦକମାନଙ୍କ ଉପରେ ନିଯୁକ୍ତ ଆପଣା ଯୁବାକୁ ପଚାରିଲା, ଏହି ଯୁବତୀଟି କାହାର? ତୈରେ ଶସ୍ୟ ଛେଦକମାନଙ୍କ ଉପରେ ନିଯୁକ୍ତ ଯୁବା ଉତ୍ତର ଦେଇ କହିଲା, ଯେଉଁ ମୟାବ ଦେଶିଆ ଯୁବତୀ ନୟମି ସହିତ ମୟାବ ଦେଶରୁ ଆସିଅଛି ସେ ଏହି। ଆଉ ସେ ମୋତେ କହିଲା, ମୁଁ ବିନତି କରୁଅଛି, ଶସ୍ୟ ଛେଦକମାନଙ୍କର ପଶ୍ଚାତ୍ ପଶ୍ଚାତ୍ ବିଡ଼ାର ମଧ୍ୟ ମଧ୍ୟ ରା କରିବାକୁ ମୋତେ ଦିଅ। ଏଣୁ ସେ ଆସି ପ୍ରାତଃକାଳରୁ ଏପର୍ଯ୍ୟନ୍ତ ଏଠାରେ ରହିଅଛି। କେବଳ ଅଳ୍ପ କାଳ ସେ ଗୃହରେ ବସି ରହିଥିଲା। ତହିଁରେ ବୟୋଜ ଋତୁ କହିଲା, ଆଗମୋହର କନ୍ୟେ, ମୋହର କଥା କି ଶୁଣୁନାହଁ? ତୁମେ ରା କରିବା ପାଇଁ ଅନ୍ୟ କ୍ଷେତ୍ରକୁ ନ ଯାଅ, ପୁଣି ଏହି ସ୍ଥାନରୁ ନ ଯାଅ, ମାତ୍ର ଏଠାରେ ମୋର ଦାସୀଗଣର ସଙ୍ଗେ ସଙ୍ଗେ ଥାଅ। ଶସ୍ୟ ଛେଦକମାନେ ଯେଉଁ କ୍ଷେତ୍ରରେ ଶସ୍ୟ କାଟିବେ ତାହା ପ୍ରତି ଦୃଷ୍ଟି ରଖି ତୁମେ ଦାସୀଗଣର ପଶ୍ଚାତ୍ ଯାଅ। ତୁମ୍ଭକୁ ସ୍ପର୍ଶ କରିବାକୁ ମୁଁ କି ସେ ଯୁବାମାନଙ୍କୁ ନିଷେଧ କରିନାହିଁ। ଆଉ ତୁମ୍ଭେ ତୃଷିତ ହେଲେ ପାତ୍ର ନିକଟରୁ ଯାଇ ଯୁବାମାନଙ୍କର କାଢ଼ିବା ଜଳରୁ ପାନ କର। ଏଥିରେ ସେ ମୁହଁ ମାଡ଼ି ଭୂମିରେ ପଡ଼ି ତାହାକୁ କହିଲା, ମୁଁ ବିଦେଶିନୀ ହେଲେ ହେ, ଆପଣ ମୋହର ପରିଚୟ ନେଉଅଛନ୍ତି, ଆପଣଙ୍କ ଦୃଷ୍ଟିରେ ଏତେ ଅନୁଗ୍ରହ ମୁଁ କିପରି ପାଇଲି? ବୟୋଜ ତାହାକୁ ଉତ୍ତର ଦେଇ କହିଲା, ତୁମ୍ଭ ସ୍ୱାମୀର ମୃତ୍ୟୁ ଉତ୍ତାରେ ତୁମେ ଆପଣା ଶାଶୁ ପ୍ରତି ଯେ ରୂପେ ବ୍ୟବହାର କରିଅଛ, ପୁଣି ଆପଣା ପିତା ଓ ଆପଣା ମାତା ଓ ଆପଣା ଜନ୍ମଦେଶ ତ୍ୟାଗ କରି ପୂର୍ବେ ଯେଉଁମାନଙ୍କୁ ଜାଣିଲ ନାହିଁ ଏପରି ଲୋକଙ୍କ ନିକଟକୁ ଆସିଅଛ, ଏହିସବୁ କଥା ମୋତେ ସମ୍ପୂର୍ଣ୍ଣ ରୂପେ କୁହାଯାଇଅଛି। ସଦାପ୍ରଭୁ ତୁମ୍ଭର କର୍ମର ଫଳ ଦିଅନ୍ତୁ। ଇସ୍ରାଏଲ ଯେଉଁ ସଦାପ୍ରଭୁ ପରମେଶ୍ୱରଙ୍କ ପକ୍ଷ ତଳେ ତୁମେ ଆଶ୍ରୟ ନେବାକୁ ଆସିଅଛ, ସେ ତୁମକୁ ସମ୍ପୂର୍ଣ୍ଣ ପୁରସ୍କାର ଦିଅନ୍ତୁ। ଏଥିରେ ସେ କହିଲା, ହେ ମୋର ପ୍ରଭୁ, ଆପଣଙ୍କ ଦୃଷ୍ଟିରେ ମୁଁ ଅନୁଗ୍ରହ ପାଏ, ଆପଣ ମୋତେ ସାନ୍ତ୍ୱନା କଲେ, ପୁଣି ଆପଣଙ୍କ ଏହି ଦାସୀ ପ୍ରତି ଚିତ୍ତ ପ୍ରବୋଧକ କଥା କହିଲେ, ମୁଁ ତ ଆପଣଙ୍କର ଏକ ଦାସୀ ତୁଲ୍ୟ ନୁହେଁ। ଭୋଜନ ସମୟରେ ବୟୋଜ ତାହାକୁ କହିଲା, ତୁମ୍ଭେ ଏଠାକୁ ଆସି ରୁଟି ଭୋଜନ କର ଓ ଆପଣା ରୁଟି ଖଣ୍ଡ ଅମ୍ଳ ରସରେ ବୁଡ଼ାଅ। ତହିଁରେ ସେ ଶସ୍ୟ ଛେଦନକାରୀମାନଙ୍କ ନିକଟରେ ବସିଲା। ପୁଣି ବୟୋଜ ତାହାକୁ ଭଜା ଶସ୍ୟ ଆଣିଦେଲା। ତହିଁରେ ସେ ଭୋଜନ କରି ତୃପ୍ତ ହେଲା ଓ କିଛି ଅବଶିଷ୍ଟ ରଖିଲା। ତହୁ ସେ ରା କରିବାକୁ ଉଠନ୍ତେ ବୟୋଜ ତାହାର ଯୁବାଗଣକୁ ଆଜ୍ଞା ଦେଇ କହିଲା, ଏହାକୁ ବିଡ଼ା ମଧ୍ୟରେ ସୁଦ୍ଧା ସାଉଁଟିବାକୁ ଦିଅ, ପୁଣି ତାହାକୁ ଲଜ୍ଜା ଦିଅ ନାହିଁ, ପୁଣି ଏହା ପାଇଁ ବିଡ଼ାରୁ କିଛି କିଛି ପକାଇ ଯାଅ, ସେ ତାହା ସାଉଁଟୁ, ଆଉ ତାହାକୁ ଧମକାଅ ନାହିଁ। ତହିଁରେ ସେ ସନ୍ଧ୍ୟା ପର୍ଯ୍ୟନ୍ତ ସେହି କ୍ଷେତ୍ରରେ ରାଁ କଲା। ପୁଣି ଆପଣା ସାଉଁଟିଲା ଶସ୍ୟ ମଳନ୍ତେ ଉଣା ଅଧିକ ଏକ ଏଫା ଜବ ହେଲା। ଅନନ୍ତର ସେ ତାହା ନେଇ ନଗରକୁ ଗଲା। ଆଉ ସେ ଯାହା ସାଉଁଟିଥିଲା ତାହା ତାର ଶାଶୁ ଦେଖିଲା ଓ ମଧ୍ୟ ଭୋଜନ ସମୟରେ ତୃପ୍ତ ହେଲା ଉତାରେ ଯାହା ଅବଶିଷ୍ଟ ରଖିଥିଲା ତାହା ବାହାର କରି ତାହାକୁ ଦେଲା। ତେଣୁ ତାହାର ଶାଶୁ ତାହାକୁ ପଚାରିଲା, ତୁମେ ଆଜି କେଉଁଠାରେ ରାଁ କଲ ଓ କେଉଁଠାରେ କର୍ମ କଲ? ଯେ ତୁମର ପରିଚୟ ନେଲା ସେ ଧନ୍ୟ ହେଉ। ତେଣୁ ସେ ଯାହା ପାଖରେ କର୍ମ କରିଥିଲା ତାହା ଶାଶୁକୁ ଜଣାଇ କହିଲା, ଯାହା ପାଖରେ ଆଜି କର୍ମ କଲି ତାହାର ନାମ ବୟୋଜ। ଏଥିରେ ନୟମି ଆପଣ ପୁତ୍ରବଧୂକୁ କହିଲା, ଯେ ଜୀବିତ ଓ ମୃତ ଲୋକମାନଙ୍କ ପ୍ରତି ଅନୁଗ୍ରହ ନିବୃତ କରିନାହାନ୍ତି, ସେହି ସଦାପ୍ରଭୁଙ୍କଠାରୁ ସେ ଆଶୀର୍ବାଦ ପ୍ରାପ୍ତ ହେଉ। ନୟମି ଆହୁରି କହିଲା, ସେ ଜଣ ଆମ୍ଭମାନଙ୍କର ନିକଟ କୁଟୁମ୍ବ, ଆମ୍ଭମାନଙ୍କର ମୁକ୍ତିକର୍ତ୍ତା, ଜ୍ଞାତିମାନଙ୍କ ମଧ୍ୟରେ ଜଣେ ଅଟଇ। ମୟାବ ଦେଶିଆ ଋତ କହିଲା, ସେ ମୋତେ ଆହୁରି କହିଲେ, ମୋର ସବୁ ଶସ୍ୟ ଛେଦନ ସମାପ୍ତ ନ ହେବା ପର୍ଯ୍ୟନ୍ତ ତୁମେ ମୋ ଯୁବାମାନଙ୍କ ସଙ୍ଗରେ ଥାଅ। ତହିଁରେ ନୟମି ଆପଣ ପୁତ୍ରବଧୂ ଋତୁକୁ କହିଲା, ଆଗ ମୋହର କନ୍ୟେ, ତୁମେ ତାହାର ଦାସୀଗଣ ସଙ୍ଗରେ ଗଲେ ଭଲ, ତାହା ନ ହେଲେ ଅନ୍ୟ କୌଣସି କ୍ଷେତ୍ରରେ କେହି ତୁମର ଅପମାନ କରିବ ନାହିଁ। ଏଣୁ ଜବ ଓ ଗହମ ଶସ୍ୟ ଛେଦନ ସମାପ୍ତି ପର୍ଯ୍ୟନ୍ତ ସେ ରାଁ କରିବା ପାଇଁ ବୟଜର ଦାସୀଗଣ ସାଙ୍ଗରେ ରହିଲା, ପୁଣି ଆପଣା ଶାଶୁ ସହିତ ବାସ କଲା।